ଆକାଶବାଣୀ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ବିହାର ମନ୍ତ୍ରିମଣ୍ଡଳ ସମ୍ପ୍ରସାରିତ, 32 ଜଣଙ୍କୁ ନୂତନ ମନ୍ତ୍ରୀ ଭାବେ ଶପଥ ପାଠ କରାଇଲେ ରାଜ୍ୟପାଳ। ସୀମାପାର ଆତଙ୍କବାଦ ନେଇ ପାକିସ୍ତାନକୁ ଅପରେସନ୍ ସିନ୍ଦୁର ମାଧ୍ୟମରେ ଦିଆଯାଇଛି କଡ଼ା ଜବାବ, କହିଲେ ସରକାର। ତାମିଲନାଡୁରେ ସରକାର ଗଠନ ନେଇ ଟିଭିକେ ପକ୍ଷରୁ ଜାରି ରହିଛି ପ୍ରୟାସ। ବିଶ୍ୱ ଯୋଗାଣ ଶୃଙ୍ଖଳ କ୍ଷେତ୍ରରେ ଭାରତ ଓ ଭିଏତନାମର ମିଳିତ ଭୂମିକା ନିର୍ବାହ ଉପରେ ଗୁରୁତ୍ୱ ଦେଲେ ଭିଏତନାମ ରାଷ୍ଟ୍ରପତି। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜିର ମ୍ୟାଚ୍ରେ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଲା ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ବିହାର ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଆଜି ତାଙ୍କ କ୍ୟାବିନେଟ୍ର ସମ୍ପ୍ରସାରଣ କରିଛନ୍ତି। ପାଟନାର ଗାନ୍ଧି ମଇଦାନରେ ଅନୁଷ୍ଠିତ ଏକ ବର୍ଷାଢ଼୍ୟ ସମାବେଶରେ 32 ଜଣ ମନ୍ତ୍ରୀଙ୍କୁ ରାଜ୍ୟପାଳ ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ୍ ସୟଦ ହାସନେନ୍ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ସମ୍ରାଟ ଚୌଧୁରୀଙ୍କ କ୍ୟାବିନେଟ୍ରେ ବିଜେପିରୁ 15 ଜଣ, ଜେଡିୟୁରୁ 13 ଜଣ, ଲୋକ ଜନଶକ୍ତି ପାର୍ଟିରୁ 2 ଜଣ ଏବଂ ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା ଓ ରାଷ୍ଟ୍ରୀୟ ଲୋକମୋର୍ଚ୍ଚାରୁ ଜଣେ ଲେଖାଏଁ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଶପଥ ଗ୍ରହଣ କରିଥିବା ପ୍ରମୁଖ ନେତାମାନଙ୍କ ମଧ୍ୟରେ ଜେଡିୟୁର ଅଧ୍ୟକ୍ଷ ନୀତିଶ କୁମାରଙ୍କ ପୁଅ ନିଶାଦ କୁମାର ଅଛନ୍ତି। ଏହି ସମ୍ପ୍ରସାରଣ ପରେ ଜେଡିୟୁରୁ ମନ୍ତ୍ରୀଙ୍କ ସଂଖ୍ୟା 15ରେ ପହଞ୍ଚିଛି। 243 ଜଣ ସଦସ୍ୟ ବିଶିଷ୍ଟ ବିହାର ବିଧାନସଭାରେ ବିଜେପିର ସର୍ବାଧିକ 99 ଜଣ ସଦସ୍ୟ ଅଛନ୍ତି। ଆଜି ବିଜେପିରୁ 15 ଜଣ ଶପଥ ଗ୍ରହଣ କରିଛନ୍ତି। ଆଜିର ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ, ଅମିତ ଶାହା ଓ ଜେପି ନଡ୍ଡାଙ୍କ ସମେତ କେନ୍ଦ୍ର ମନ୍ତ୍ରିମଣ୍ଡଳର ଅନେକ ମନ୍ତ୍ରୀ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ, ଜେଡିୟୁର ଅଧ୍ୟକ୍ଷ ନୀତିଶ କୁମାର ଉପସ୍ଥିତ ଥିଲେ। ପଶ୍ଚିମବଙ୍ଗ, ତାମିଲନାଡୁ, କେରଳମ୍ ଏବଂ ପୁଡୁଚେରୀରେ ବିଧାନସଭା ନିର୍ବାଚନ ପାଇଁ ଲଗାଯାଇଥିବା ଆଦର୍ଶ ନିର୍ବାଚନ ଆଚରଣ ବିଧିକୁ ଆଜିଠାରୁ ଉଠାଇ ନିଆଯାଇଛି। ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ଏ ସମ୍ପର୍କରେ କେନ୍ଦ୍ର କ୍ୟାବିନେଟ୍ ସଚିବ ଏବଂ ସମ୍ପୃକ୍ତ ରାଜ୍ୟଗୁଡ଼ିକର ମୁଖ୍ୟ ଶାସନ ସଚିବ ଓ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ସୂଚନା ଦେଇଛନ୍ତି। କମିଶନଙ୍କ ପକ୍ଷରୁ କୁହାଯାଇଛି, ପଶ୍ଚିମବଙ୍ଗର ଫାଲ୍ଟା ବିଧାନସଭା ଆସନରେ ପୁନଃ ମତଦାନ ହେବାକୁ ଥିବାରୁ ସେଠାରେ ଆଦର୍ଶ ଆଚରଣ ବିଧି ବଳବତ୍ତର ରହିବ। ଫାଲ୍ଟା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆସନ୍ତା 21 ତାରିଖ ଦିନ ଭୋଟ୍ ଗ୍ରହଣ ନେଇ 24 ତାରିଖ ଦିନ ମତଗଣନା କରାଯିବ। ସୀମାପାର ଆତଙ୍କବାଦ କାର୍ଯ୍ୟକଳାପକୁ ସହଯୋଗ ପ୍ରଦାନ କରିଥିବାରୁ ଅପରେସନ୍ ସିନ୍ଦୁର ମାଧ୍ୟମରେ ପାକିସ୍ତାନକୁ ଦୃଢ଼ ଜବାବ ଦିଆଯାଇଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି। ନୂଆଦିଲ୍ଲୀରେ ଗଣମାଧ୍ୟମକୁ ଆଜି ସମ୍ବୋଧନ କରି ସେ କହିଛନ୍ତି, ଦୀର୍ଘଦିନ ଧରି ପାକିସ୍ତାନ ସୀମାପାର ଆତଙ୍କବାଦକୁ ରାଷ୍ଟ୍ରନୀତି ଭାବେ ଗ୍ରହଣ କରିଆସିଛି। ଆତଙ୍କବାଦ ବିରୁଦ୍ଧରେ ନିଜକୁ ରକ୍ଷା କରିବାର ସମ୍ପୂର୍ଣ୍ଣ ଅଧିକାର ଭାରତର ରହିଛି ବୋଲି ଶ୍ରୀ ଜୟସ୍ୱାଲ କହିଛନ୍ତି। ଅନୁପ୍ରବେଶକାରୀ ବାଂଲାଦେଶ ନାଗରିକଙ୍କ ଭାରତରୁ ପ୍ରତ୍ୟାବର୍ତ୍ତନ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ଯେକୌଣସି ଅବୈଧ ପ୍ରବାସୀଙ୍କୁ ଭାରତର ଆଇନ ବ୍ୟବସ୍ଥା ଅନୁଯାୟୀ ପ୍ରତ୍ୟାବର୍ତ୍ତନ କରିବାକୁ ପଡ଼ିବ।
ଯୋ ଲୋକ ଅବୈଧ ଢଙ୍ଗସେ ହମାରେ ୟହାଁ ରହ ରହେ ହୈଁ ଇସମେ ହମକୋ ବାଂଲାଦେଶ କି ସହଯୋଗ ଚାହିଏ ତାକି ଓ ଉନକୋ ରିପାଟ୍ରିଏଟ୍ କିଆ ଜାଏ ଅପନେ ଦେଶ। ପିଛଲେ କୁଛ ସାଲ ମେ 2860 ସେ ଉପର ଐସେ ମସଲେ ହୈଁ ଜିସମେ ହମ ଲୋଗୋଁ ନେ ରାଷ୍ଟ୍ରୀୟତ ସତ୍ୟାପନ କେ ଲିଏ ବାଂଲାଦେଶ କୋ ଖବର କିଆ ହୈ ଔର ୟେ ସଭି ମାମଲେ ଉନକେ ୟହାଁ ଲମ୍ବିତ ହୈଁ। ହମାରା ୟେ ନୀତି ହୈ କି ଜୋ ଭି ବିଦେଶୀ ନାଗରିକ ହମାରେ ୟହାଁ अवैध रूप से रह रहा है वो उनको अपने देश जाना पड़ेगा जब उनकी नेशनलिटी वेरिफिकेशन उनका राष्ट्रीयता का सत्यापन हो जाता है।
कानाडा रे सक्रिय थिबा खलिस्तानी गोष्ठी संपर्कित प्रसंग उपरे उत्तर दे श्री जयसवाल कहिसेंति कानाडा को समान भारत विरुद्ध रे एक सुरक्षित आश्रय स्थल भाबे व्यवहृत करुछंति। एतिमै भारत चिंता प्रकट करिछि। सेमानक विरुद्ध रे प्रभावशाली ढंग रे कार्यानुष्ठान ग्रहण करबाकु भारत कानाडा को बारंबार अनुरोध करुथिबा श्री जयसवाल कहिसेंति। श्री जयसवाल कहिसेंति अंतर्जातीय ମାନଦଣ୍ଡକୁ ଭାରତ ସର୍ବଦା ପାଳନ କରିବା ସହ ଅନ୍ୟ ରାଷ୍ଟ୍ରର ସାର୍ବଭୌମତ୍ୱକୁ ସମ୍ମାନ ପ୍ରଦର୍ଶନ କରେ। ଆତଙ୍କବାଦକୁ ପ୍ରୋହାହନ ପ୍ରଦାନ ଜାରି ରଖିଥିବାରୁ ପାକିସ୍ତାନ ବିରୁଦ୍ଧରେ ସିନ୍ଧୁ ଜଳ ଚୁକ୍ତିନାମା ସ୍ଥଗିତ ରହିଥିବା ସେ କହିଛନ୍ତି। ତାମିଲନାଡୁ ବିଧାନସଭା ନିର୍ବାଚନରେ ସବୁଠାରୁ ଅଧିକ ଆସନ ଜିତିଥିବା ଟିଭିକେ ମୁଖ୍ୟ ଜୋସେଫ୍ ବିଜୟ ଆଜି ରାଜ୍ୟପାଳ ବିଶ୍ୱନାଥ ଆର୍ଲେକରଙ୍କୁ ଲୋକଭବନରେ ଦ୍ୱିତୀୟ ଥର ପାଇଁ ସାକ୍ଷାତ କରିଛନ୍ତି। ଆମ ସମ୍ଭାଦଦାତା ଜଣାଇଛନ୍ତି, ସରକାର ଗଠନ ନେଇ ସେଠାରେ ଅଚଳାବସ୍ଥା ଜାରି ରହିଛି। ଟିଭିକେ ଏବଂ ବାମଦଳ ମଧ୍ୟରେ ଆଲୋଚନା ଜାରି ରହିଛି। ଭିସିକେ ଓ ବାମଦଳର ନେତାମାନେ ଆଜି ଡିଏମ୍କେ ମୁଖ୍ୟ ଏମ୍କେ ଷ୍ଟାଲିନ୍ଙ୍କୁ ସାକ୍ଷାତ କରି ଆଲୋଚନା କରିଛନ୍ତି। ଲୋକମାନଙ୍କ ଜନମତକୁ ଅସମ୍ମାନ ପ୍ରଦର୍ଶନ କରାଯିବା ଉଚିତ ନୁହେଁ ବୋଲି ରାଜନେତା ତଥା ଚଳଚ୍ଚିତ୍ର ଅଭିନେତା କମଲ ହାସନ କହିଛନ୍ତି। ତାମିଲନାଡୁ ଲୋକଭବନରୁ ଆଜି ପ୍ରକାଶିତ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି, ସରକାର ଗଠନ ନେଇ ଆବଶ୍ୟକ ବହୁମତ ଟିଭିକେ ପର୍ଯ୍ୟନ୍ତ ଉପସ୍ଥାପନ କରିପାରି ନାହିଁ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପରିବର୍ତ୍ତିତ ବୈଶ୍ୱିକ ପରିସ୍ଥିତିରେ ଯୋଗାଣ ଶୃଙ୍ଖଳରେ ଭାରତ ଏବଂ ଭିଏତନାମ ମିଳିତ ଭାବେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିପାରିବେ ବୋଲି ଭିଏତନାମର ରାଷ୍ଟ୍ରପତି ଟୋ ଲାମ୍ କହିଛନ୍ତି। ମୁମ୍ବାଇଠାରେ ଭାରତ ଭିଏତନାମ ବ୍ୟବସାୟିକ ମଞ୍ଚକୁ ସମ୍ବୋଧନ କରି ଶ୍ରୀ ଲାମ୍ କହିଛନ୍ତି, ଉଭୟ ଦେଶ ଅତୀତରେ ପାରସ୍କରିକ ସହଯୋଗ ସହିତ ଅନେକ ଆହ୍ୱାନର ସମ୍ମୁଖୀନ ହୋଇଛନ୍ତି। ଭାରତୀୟ କମ୍ପାନୀ ବିଶେଷକରି ଆଧୁନିକ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ କାର୍ଯ୍ୟ କରୁଥିବା କମ୍ପାନୀଗୁଡ଼ିକ ଭିଏତନାମରେ ପୁଞ୍ଜିନିବେଶ କରିବାକୁ ରାଷ୍ଟ୍ରପତି ଲାମ୍ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି, ସଠିକ୍ ରାଜନୈତିକ ବୁଝାମଣା ଯୋଗୁଁ 2016 ପରଠାରୁ ଦ୍ୱିପାକ୍ଷିକ ସମ୍ପର୍କ ନୂତନ ଶୀର୍ଷକୁ ସ୍ପର୍ଶ କରିଛି। ଦୃଢ଼ ଭିଭିଭୂମି ଆଧାରରେ ଭବିଷ୍ୟତରେ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ନେଇ ବ୍ୟାପକ ସୁଯୋଗ ରହିଛି ବୋଲି ରାଷ୍ଟ୍ରପତି ଲାମ୍ କହିଛନ୍ତି। କାର୍ଯ୍ୟକ୍ରମରେ ଯୋଗଦେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିସ୍ ଭାରତ ଏବଂ ଭିଏତନାମ ଭଳି ଦେଶର ପ୍ରଯୁକ୍ତି ବିଦ୍ୟା ଉତ୍ପାଦନ କ୍ଷେତ୍ରର ଉଦ୍ୟୋଗୀ ନିବେଶ ତଥା ବୃତ୍ତିଗତ କ୍ଷେତ୍ରରେ ଏସିଆର ଭବିଷ୍ୟତକୁ ରୂପରେଖ ପ୍ରଦାନ କରିବେ ବୋଲି ଆଶାବ୍ୟକ୍ତ କରିଛନ୍ତି। କାର୍ଯ୍ୟକ୍ରମ ଅବସରରେ 8 ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ପଞ୍ଚମ ବ୍ରିକ୍ସ ସର୍ବୋଚ୍ଚ ଯାଞ୍ଚ ପ୍ରତିଷ୍ଠାନ ସାଇ ନେତୃତ୍ୱ ସମ୍ମିଳନୀ ଆଜିଠାରୁ ବେଙ୍ଗାଲୁରୁଠାରେ ଆରମ୍ଭ ହୋଇଛି। ଭାରତର ବ୍ରିକ୍ସ ଅଧ୍ୟକ୍ଷତା 2026ର ଏକ ଅଂଶ ସ୍ୱରୂପ ଏହି ଦୁଇଦିନିଆ ସମ୍ମିଳନୀ ଅନୁଷ୍ଠିତ ହେଉଛି। ସହରାଞ୍ଚଳ ବିକାଶ ଉପରେ ଧ୍ୟାନ ଦେଇ ସହଜ ଜୀବନ ଯାପନ ଶୀର୍ଷକ ପ୍ରସଙ୍ଗ ଆଧାରରେ ଅନୁଷ୍ଠିତ ଏହି ସମ୍ମିଳନୀରେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ସାଇ ମୁଖ୍ୟଙ୍କ ସମେତ 42 ପ୍ରତିନିଧି ଅଂଶଗ୍ରହଣ କରୁଛନ୍ତି। ସମ୍ମିଳନୀକୁ ଭାରତର ନିୟନ୍ତ୍ରକ ଓ ଅଡିଟର ଜେନେରାଲ କେ ସଞ୍ଜୟ ମୂର୍ତ୍ତି ଉଦ୍ଘାଟନ କରିଛନ୍ତି। ବ୍ରାଜିଲ୍, ଚୀନ୍, ଇଜିପ୍ଟ, ଇଥିଓପିଆ, ଇଣ୍ଡୋନେସିଆ, ରୁଷ, ଦକ୍ଷିଣ ଆଫ୍ରିକା ଏବଂ ସଂଯୁକ୍ତ ଆରବ ଏମିରେଟ୍ସର ପ୍ରତିନିଧିମାନେ ଏହି ସମ୍ମିଳନୀରେ ଅଂଶଗ୍ରହଣ କରୁଛନ୍ତି। ଭାରତର କ୍ରୀଡ଼ା ଭବିଷ୍ୟତ କ୍ରୀଡ଼ାବିତ୍, କ୍ରୀଡ଼ା ସଂଘ ଏବଂ ସରକାରଙ୍କ ମଧ୍ୟରେ ଦୃଢ଼ ସମନ୍ୱୟ ଉପରେ ନିର୍ଭର କରେ ବୋଲି ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ କହିଛନ୍ତି। ନୂଆଦିଲ୍ଲୀରେ ଜାତୀୟ କ୍ରୀଡ଼ା ମହାସଂଘ ସମ୍ମିଳନୀ 2026କୁ ସମ୍ବୋଧନ କରି ଡକ୍ଟର ମାଣ୍ଡବ୍ୟ କହିଛନ୍ତି, ଭବିଷ୍ୟତରେ ଭାରତରେ ବିଶ୍ୱସ୍ତରରେ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନର ପ୍ରସ୍ତୁତି ଦିଗରେ ସମନ୍ୱିତ ପଦକ୍ଷେପର ଆବଶ୍ୟକତା ରହିଛି। ଚଳିତ ବର୍ଷ ରାଜ୍ୟଗୋଷ୍ଠୀ କ୍ରୀଡ଼ା, ଏସୀୟ ଗେମ୍ସ ଏବଂ 2028 ଗ୍ରୀଷ୍ମକାଳୀନ ଅଲମ୍ପିକ୍ସ ଆୟୋଜନ ନେଇ ଭାରତ ପ୍ରସ୍ତୁତି କରୁଛି। ଶିକ୍ଷା, ସଚେତନତା ଏବଂ କଠୋର ଆଇନଗତ ପଦକ୍ଷେପ ମାଧ୍ୟମରେ ଭାରତୀୟ କ୍ରୀଡ଼ା ଇକୋସିଷ୍ଟମରୁ ଡୋପିଂକୁ ଦୂର କରିବା ପାଇଁ ସରକାରଙ୍କ ଅଙ୍ଗୀକାରବଦ୍ଧତା ଉପରେ ଡକ୍ଟର ମାଣ୍ଡବ୍ୟ ଆଲୋକପାତ କରିଛନ୍ତି। ଡକ୍ଟର ମାଣ୍ଡବ୍ୟ ଦେଶରେ ଏକ ସ୍ୱଚ୍ଛ କ୍ରୀଡ଼ା ସଂସ୍କୃତି ଗଠନ ଦିଗରେ ସକ୍ରିୟ ଭାବେ ସହଯୋଗ ପ୍ରଦାନ କରିବାକୁ କ୍ରୀଡ଼ା ସଂଘ, ପ୍ରଶିକ୍ଷକ ଏବଂ କ୍ରୀଡ଼ା କ୍ଷେତ୍ରରେ ସହାୟକ କର୍ମଚାରୀଙ୍କୁ ଅନୁରୋଧ କରିଛନ୍ତି। ଲେବାନନର ନାବାତିହେ ଅଞ୍ଚଳରେ ଇରାନ ସମର୍ଥିତ ସଶସ୍ତ ହିଜବୁଲ୍ଲା ଗୋଷ୍ଠୀର ଆଡ୍ଡାସ୍ଥଳୀ ଉପରେ ଇସ୍ରାଏଲ୍ ପକ୍ଷରୁ ଆକ୍ରମଣ କରାଯାଇଛି। ଇସ୍ରାଏଲ୍ ବାୟୁସେନା ପକ୍ଷରୁ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦିଆଯାଇଛି। ଇସ୍ରାଏଲ୍ ସେନା କହିଛି, ଦକ୍ଷିଣ ଲେବାନନ ସ୍ଥିତ ହିଜବୁଲ୍ଲା ଗୋଷ୍ଠୀର 20 ଅତିରିକ୍ତ ଭିଭିଭୂମି କ୍ଷେତ୍ର ଉପରେ ଆକ୍ରମଣ କରାଯାଇଛି। ହିଜବୁଲ୍ଲା ପକ୍ଷରୁ ଅସ୍ତ୍ରବିରତି ଚୁକ୍ତିନାମା ଉଲ୍ଲଂଘନକୁ ଦୃଷ୍ଟିରେ ରଖି ସେନା ପକ୍ଷରୁ ଏଭଳି ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ବୋଲି ଇସ୍ରାଏଲ୍ କହିଛି। ଦକ୍ଷିଣ ଲେବାନନର 3 ଅଞ୍ଚଳରୁ ନାଗରିକଙ୍କୁ ସୁରକ୍ଷିତ ସ୍ଥାନକୁ ପଳାଇବାକୁ ଇସ୍ରାଏଲ୍ ସେନା ନିର୍ଦ୍ଦେଶ ଦେଇଛି। କୃତ୍ରିମ ବୁଦ୍ଧିମତା ଆଧାରରେ ସ୍ୱାସ୍ଥ୍ୟସେବା କ୍ଷେତ୍ରକୁ ଅଧିକ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ଆଜି ଭାରତ ଏଆଇ ଏବଂ ଭାରତୀୟ ଚିକିତ୍ସା ଗବେଷଣା ପରିଷଦ ମଧ୍ୟରେ ଏକ ବୁଝାମଣାପତ୍ର ନୂଆଦିଲ୍ଲୀଠାରେ ସ୍ୱାକ୍ଷରିତ ହୋଇଛି। ଇଲେକ୍ଟ୍ରୋନିକ୍ସ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟ ଏ ସମ୍ପର୍କରେ ସୂଚନା ଦେଇ କହିଛି, କୃତ୍ରିମ ବୁଦ୍ଧିମତାର ଦାୟିତ୍ୱପୂର୍ଣ୍ଣ ତଥା ସୀମାବଦ୍ଧ ପ୍ରୟୋଗ ସ୍ୱାସ୍ଥ୍ୟସେବା କ୍ଷେତ୍ରକୁ ତ୍ୱରାନ୍ୱିତ କରିବାରେ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ। ଏହି ବୁଝାମଣାପତ୍ର ଦେଶରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ସୁବ୍ୟବସ୍ଥିତ ଢାଞ୍ଚା ପ୍ରସ୍ତୁତ କରିବାରେ ସହାୟକ ହେବ ବୋଲି ମନ୍ତ୍ରଣାଳୟ କହିଛି। ଆଇପିଏଲ୍ କ୍ରିକେଟ୍ର ଆଉ ଅଳ୍ପ ସମୟ ପରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଲକ୍ଷ୍ନୌର ଏକନା କ୍ରିକେଟ୍ ଷ୍ଟାଡିୟମ୍ଠାରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ରେ ଟସ୍ ଜିତି ଲକ୍ଷ୍ନୌର ସୁପର ଜାଏଣ୍ଟସ୍କୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କଲା ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ବିହାର ମନ୍ତ୍ରିମଣ୍ଡଳ ସମ୍ପ୍ରସାରିତ, 32 ନୂତନ ମନ୍ତ୍ରୀ ଭାବେ ଶପଥ ପାଠ କରାଇଲେ ରାଜ୍ୟପାଳ। ସୀମାପାର ଆତଙ୍କବାଦ ନେଇ ପାକିସ୍ତାନକୁ ଅପରେସନ ସିନ୍ଦୁର ମାଧ୍ୟମରେ ଦିଆଯାଇଛି କଡ଼ା ଜବାବ, କହିଲେ ସରକାର। ତାମିଲନାଡୁରେ ସରକାର ଗଠନ ନେଇ ଟିଭିକେ ପକ୍ଷରୁ ଜାରି ରହିଛି ପ୍ରୟାସ। ବିଶ୍ୱ ଯୋଗାଣ ଶୃଙ୍ଖଳ କ୍ଷେତ୍ରରେ ଭାରତ ଓ ଭିଏତନାମର ମିଳିତ ଭୂମିକା ନିର୍ବାହ ଉପରେ ଗୁରୁତ୍ୱ ଦେଲେ ଭିଏତନାମ ରାଷ୍ଟ୍ରପତି। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜିର ମ୍ୟାଚ୍ରେ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଲା ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ।